आकाशवाणी। संवाद पढ़ुछन्ति प्रज्ञा परिमिता जेना। आसाम, केरलम, पुडुचेरी, तमिलनाडु, पश्चिमबंग पाई निर्वाचन तारीख घोषणा कले भारतीय निर्वाचन आयोग। आजिठारु लागू हेला निर्वाचन आचरण विधि। पद्म पुरस्कार 2027 लागि मनोनयन पत्र एवं सुपारिश आह्वान कले केन्द्र सरकार। गंगानदी कूळरे अवैध निर्माण जबरदखल उच्छेद संक्रांत विस्तृत रिपोर्ट प्रदान पाई सरकारंकु सर्वोच्च न्यायालयर निर्देश। एवं जम्मु काश्मीरर बारमुल्लारे भारतीय सेना एवं पुलिसर मिलित अपरेसनरे जणे पाकिस्तानी सन्त्रासवादी निहत। ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆଜି ଆସାମ, କେରଳମ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଆସାମ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ପଶ୍ଚିମବଙ୍ଗ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯିବା ଲାଗି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଘୋଷଣା କରିଛନ୍ତି। ନୂଆଦିଲ୍ଲୀଠାରେ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କରେ ଘୋଷଣା କରି ସେ କହିଛନ୍ତି ଆସାମ, କେରଳମ୍ ଏବଂ ପୁଡୁଚେରୀରେ ଏପ୍ରିଲ୍ 9 ତାରିଖରେ ମତଦାନ ହେବ। ଅନ୍ୟପକ୍ଷରେ ତାମିଲନାଡୁରେ ଏପ୍ରିଲ୍ 23 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ପଶ୍ଚିମବଙ୍ଗରେ ମତଦାନ ପ୍ରକ୍ରିୟା ଏପ୍ରିଲ୍ 23 ଓ 29 ତାରିଖ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର 152 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 142 ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ମେ ମାସ 4 ତାରିଖରେ ସମସ୍ତ 4 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ୍ ଗଣନା କରାଯିବ। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାର କହିଛନ୍ତି ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜିଠାରୁ ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ଶ୍ରୀ କୁମାର କହିଛନ୍ତି 5 ବିଧାନସଭା ଆସନ ଅନ୍ତର୍ଗତ 824 ବିଧାନସଭା ନିର୍ବାଚନ ମଣ୍ଡଳୀରେ 17 କୋଟିରୁ ଉର୍ଦ୍ଧ୍ୱ ଯୋଗ୍ୟ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ 6 କୋଟିରୁ ଉର୍ଦ୍ଧ୍ୱ, ତାମିଲନାଡୁରେ 5 କୋଟିରୁ ଉର୍ଦ୍ଧ୍ୱ, କେରଳମ୍ରେ ପ୍ରାୟ 3 କୋଟି, ଆସାମରେ 2 କୋଟିରୁ ଉର୍ଦ୍ଧ୍ୱ ଏବଂ ପୁଡୁଚେରୀରେ 9 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ଭୋଟଦାନ କରିବେ ବୋଲି ଜଣାପଡ଼ିଛି। ନିର୍ବାଚନ ହେବାକୁ ଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଗ୍ରହଣ କେନ୍ଦ୍ର କରାଯିବ ଏବଂ ପ୍ରାୟ 25 ଲକ୍ଷ ନିର୍ବାଚନ ଅଧିକାରୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ। ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ପ୍ରତିଟି ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ ଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶ୍ରୀ କୁମାର କହିଛନ୍ତି ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଲାଗି ଆୟୋଗ ପକ୍ଷରୁ ନିକଟରେ 30 ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି। ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ 24 ଘଣ୍ଟିଆ ମନିଟରିଂ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି 100% ୱେବ୍କାଷ୍ଟିଂର ବ୍ୟବସ୍ଥା କରାଯିବ। ପଶ୍ଚିମବଙ୍ଗ ବିଧାନସଭାରେ ମେ ମାସ 7 ତାରିଖରେ 294 ବିଧାୟକଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାବେଳେ ଆସାମରେ ମେ ମାସ 20 ତାରିଖରେ 126 ବିଧାୟକ ଏବଂ କେରଳମ୍ରେ ମେ ମାସ 23 ତାରିଖରେ 140 ବିଧାନସଭା ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ସେହିପରି ତାମିଲନାଡୁରେ ମେ ମାସ 10 ତାରିଖରେ 234 ସଦସ୍ୟ, ପୁଡୁଚେରୀରେ ଜୁନ୍ 15 ତାରିଖରେ 30 ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସଂସଦର ମୌଳିକ ଧାରା ପ୍ରତି ଗଭୀର ଆସ୍ଥା ରହିଛି ଏବଂ ଦେଶର ସଂସଦୀୟ ଗଣତନ୍ତ୍ରର ନିୟମ ଧାରା ଏବଂ ପରମ୍ପରା ପ୍ରତି ତାଙ୍କର ଅତୁଟ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଦେଇଥିବା ଏକ ପତ୍ରର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ବିର୍ଲା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏହି ପତ୍ର ଜନସେବାର ସର୍ବୋଚ୍ଚ ନୈତିକ ମୂଲ୍ୟବୋଧକୁ ଦର୍ଶାଉଛି। ଏହା ସଂସଦ, ରାଜ୍ୟ ବିଧାନସଭା ପରିଷଦ, ସ୍ୱାୟତ ସଂସ୍ଥାଗୁଡ଼ିକର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରୋତ୍ସାହିତ କରିବ ଏବଂ ଭାରତୀୟ ଗଣତନ୍ତ୍ରର ନୈତିକ ମୂଲ୍ୟବୋଧ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ତାଙ୍କ ପତ୍ରରେ ଲୋକସଭା ବାଚସ୍ୱତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସାଂସଦମାନେ ବିରୋଧ କରିଥିବାରୁ ସେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଆଜିର ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଚଳାଇବାକୁ ହେବ ନାହିଁ। ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଅନ୍ୟ ସାଥୀମାନଙ୍କ ସହ ମୁଁ ସରେଣ୍ଡର କରିଛି। ତୁମମାନଙ୍କ ସରେଣ୍ଡର ପାଇଁ ପୂର୍ବ ବ୍ୟୁରୋ ସଚିବ ନିଖିଲ ଅନେକବାର ଅପିଲ୍ କରିବା ପରେ ବି ତୁମେମାନେ ନ କରିବାରୁ ଆଉ ଥରେ ମୁଁ ରାଜ୍ୟ କମିଟି ତରଫରୁ କମ୍ରେଡ୍ ଶୁକ୍ର ଶିଲା ଚନ୍ଦ୍ରାଲଙ୍କୁ ବିଶେଷ ଅନୁରୋଧ କରୁଛି, ଆଉ ଲେଟ୍ ନ କରି March 31 ସୁଦ୍ଧା ସରେଣ୍ଡର କରନ୍ତୁ। ବିକାଶ ଦାଦା ସହ ଆମ ସମସ୍ତଙ୍କର ଏଇ ମତ, ନଚେତ୍ ଏ ଡେଟ୍ ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ସରେଣ୍ଡର କରିବା ପରେ ସିଆର୍ବିର ପ୍ରାୟ ସବୁ CCM ଶେଷ ହୋଇଗଲେଣି। ବିକାଶ ଦାଦା ସହ BBMର ସବୁ ସାଥୀମାନେ ସରେଣ୍ଡର କରିବା ପରେ ଓଡ଼ିଶାର ନେତୃତ୍ୱ ଓ ସବୁ ଡିଭିଜନ ଖାଲି ହୋଇଗଲାଣି, କେବଳ ତୁମେମାନେ ବାକି ଅଛ। ପରିସ୍ଥିତି ପ୍ରକାର ଚିନ୍ତନ କରି ଆଦର୍ଶଗତ ଭାବେ ଜିଦି ଧରି ଲଢ଼ିଲେ ନୁକସାନ ହେବ ସିନା, ଫାଇଦା କିଛି ହେବନି। ତେଣୁ ତୁମମାନଙ୍କୁ ମୋର ବିଶେଷ ଅନୁରୋଧ, ତୁମେମାନେ ଶୀଘ୍ର ଆସି ସରେଣ୍ଡର କଲେ ଆମେମାନେ ମିଶି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା। ସରେଣ୍ଡର ପାଇଁ ଓଡ଼ିଶା ପୋଲିସ ସବୁ ପ୍ରକାର ସହଯୋଗ କରିବ। ମୋର ଏହି ମୋବାଇଲ ନମ୍ବର 9437643839ରେ ଫୋନ କରନ୍ତୁ, ମୁଁ ଆସି ତୁମମାନଙ୍କୁ ନେଇଯିବି। ନଚେତ କୌଣସି ସାମ୍ବାଦିକ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର 2027 ପାଇଁ ମନୋନୟନ ପତ୍ର ଏବଂ ସୁପାରିଶ ଆହ୍ୱାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ପଦ୍ମ ପୁରସ୍କାର ଲାଗି ମନୋନୟନ ପତ୍ର ଆହ୍ୱାନର ଶେଷ ତାରିଖ ଜୁଲାଇ 31 ତାରିଖକୁ ଧାର୍ଯ୍ୟ କରାଯାଇଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ କେବଳ ଅନ୍ଲାଇନ୍ ଜରିଆରେ ପଦ୍ମ ପୁରସ୍କାର ଲାଗି ମନୋନୟନ ଏବଂ ସୁପାରିଶ ଗ୍ରହଣ କରାଯିବ। ଏହି ପୁରସ୍କାର ଲାଗି ଜାତୀୟ ବୃତ୍ତି ଲିଙ୍ଗର କୌଣସି ପାର୍ଥକ୍ୟ ରଖାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ ରାଷ୍ଟ୍ର ଉଦ୍ୟୋଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାର ଲାଗି ଯୋଗ୍ୟ ହୋଇପାରିବେ ନାହିଁ। ପଦ୍ମ ପୁରସ୍କାର ଅନ୍ତର୍ଗତ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। 1954 ମସିହାରେ ସ୍ଥାପିତ ଏହି ପୁରସ୍କାର କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ବେସାମରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ଅନନ୍ୟ କାର୍ଯ୍ୟ ଓ ପ୍ରତିଭା ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଗଙ୍ଗାନଦୀ କୂଳ ଏବଂ ଏହାର ବନ୍ୟାପ୍ଲାବିତ ଅଞ୍ଚଳରେ ଅବୈଧ ନିର୍ମାଣ ସମ୍ବନ୍ଧିତ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ସେହି ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ପ୍ରଦାନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଚାରପତି ଜେବି ପର୍ଦିୱାଲା ଏବଂ କେବି ବିଶ୍ୱନାଥନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଗଙ୍ଗା ଅବବାହିକାରେ ସଂରକ୍ଷଣ, ପରିଚାଳନା ଏବଂ ଏହାର କାୟାକଳ୍ପ ସଂକ୍ରାନ୍ତ ବିଜ୍ଞପ୍ତିର କାର୍ଯ୍ୟାନ୍ୱୟନ ନିମନ୍ତେ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିସ୍ତୃତ ରିପୋର୍ଟ ଦେବା ଲାଗି କୁହାଯାଇଛି। ଗଙ୍ଗା ଅବବାହିକାରେ ଅବସ୍ଥିତ କେତେକ ରାଜ୍ୟକୁ ମଧ୍ୟ ଅଦାଲତ ତରଫରୁ ଏ ସମ୍ପର୍କିତ ନୋଟିସ୍ ଜାରି କରାଯାଇଛି। ଅଦାଲତ ପକ୍ଷରୁ କୁହାଯାଇଛି, ଏ ସଂକ୍ରାନ୍ତରେ ବ୍ୟକ୍ତିଗତ ମାମଲା ପରିବର୍ତ୍ତେ ଏହାର ବ୍ୟାପକ ଯାଞ୍ଚର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତ ମାମଲାର ପରବର୍ତ୍ତୀ ଶୁଣାଣି 23 ତାରିଖରେ ହେବାକୁ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇ ଆଜି ଜୁନାଗଡ଼ ଅନ୍ତର୍ଗତ ବାଣ୍ଟୁଆଠାରେ ନୂତନ ଭାବେ ନିର୍ମିତ ପୌର ଭବନ, ଉଦ୍ୟାନ ଏବଂ ଆମ୍ଭୁଲାନ୍ସ ସେବା ଉଦ୍ଘାଟନ କରିଛନ୍ତି। ସେହିପରି ମାନବଧାର ଏବଂ କେଶୋଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ 8,43,00,000 ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଆଭାସୀ ମାଧ୍ୟମରେ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନୁଦାନ ରାଶିକୁ ସେହି ଅଞ୍ଚଳର ସାଂସଦ ଏବଂ ବିଧାୟକମାନେ ଉଚିତ ଭାବେ ବ୍ୟବହାର କରିଛନ୍ତି। ଏହାପରେ ଶ୍ରୀ ମାଣ୍ଡବ୍ୟ ଖେଦ ଅଞ୍ଚଳର ଫୁଲରାମ, ଗେଦ ଏବଂ ମେଗଦି ଗ୍ରାମ ପରିଦର୍ଶନ କରିଥିଲେ। ଜାମ୍ମୁ କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ଉରି ସେକ୍ଟରରେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନରେ ଜଣେ ପାକିସ୍ତାନୀ ସନ୍ତାସବାଦୀ ନିହତ ହୋଇଛି। ସେନା ପକ୍ଷରୁ କୁହାଯାଇଛି, ଗତକାଲି ମଧ୍ୟରାତ୍ରିରେ ପଚେରୀର ନିୟନ୍ତ୍ରଣ ରେଖା ନିକଟରେ ଏହି ସନ୍ତାସବାଦୀର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଅପରେସନ ସମୟରେ ସେନା ପକ୍ଷରୁ ଏହି ଅଞ୍ଚଳରେ ସନ୍ଦିଗ୍ଧ ସନ୍ତାସବାଦୀଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ଥିବା ଲକ୍ଷ୍ୟ କରାଯାଇଥିଲା। ସନ୍ତାସବାଦୀ ଜଣକ ସୁରକ୍ଷା ବାହିନୀ ଉପରକୁ ଗୁଳିଗୋଳା ଆକ୍ରମଣ କରିଥିଲା। ଏହାର ଜବାବରେ ସେନାବାହିନୀ ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଥିଲା। ତାଠାରୁ ଏକ ରାଇଫଲ, ବନ୍ଧୁକ ଏବଂ ବହୁ ପରିମାଣର ଅସ୍ତ୍ରଶସ୍ତ ଜବତ କରାଯାଇଛି। ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକକାଳୀନ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ପିଏନ୍ଜି ଏବଂ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ ଏଲ୍ପିଜି ସଂଯୋଗ ଉପରେ କଟକଣା ଜାରି କରାଯାଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଏଲ୍ପିଜି ସଂଯୋଗ ତୁରନ୍ତ ହସ୍ତାନ୍ତର କରିବାକୁ ଉପଭୋକ୍ତାଙ୍କୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ପିଏନ୍ଜି ସଂଯୋଗ ଥିବା ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏଲ୍ପିଜି ସଂଯୋଗକୁ କାର୍ଯ୍ୟକାରୀ ରଖିବା ଏବଂ ସରକାରୀ ତୈଳ କମ୍ପାନୀ ଓ ସେମାନଙ୍କ ଅଧିକୃତ ବିତରକଙ୍କଠାରୁ ଏଲ୍ପିଜି ସିଲିଣ୍ଡର ରିଫିଲ୍ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସାମ, କେରଳମ୍, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ। ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣ ବିଧି। ପଦ୍ମ ପୁରସ୍କାର 2027 ଲାଗି ମନୋନୟନ ପତ୍ର ଏବଂ ସୁପାରିଶ ଆହ୍ୱାନ କଲେ କେନ୍ଦ୍ର ସରକାର। ଗଙ୍ଗାନଦୀ କୂଳରେ ଅବୈଧ ନିର୍ମାଣ, ଜବରଦଖଲ ଉଚ୍ଛେଦ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ। ଏବଂ ଜାମ୍ମୁ କାଶ୍ମୀରର ବାରମୁଲ୍ଲାରେ ଭାରତୀୟ ସେନା ଏବଂ ପୁଲିସର ମିଳିତ ଅପରେସନରେ ଜଣେ ପାକିସ୍ତାନୀ ସନ୍ତାସବାଦୀ ନିହତ। ସମ୍ବାଦ ଶେଷ ହେଲା।